ఆకాశవాణి ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସ୍ଲୋଭାକିଆ ଗସ୍ତର ଦ୍ୱିତୀୟ ଦିନରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ୱାକଫ ସଂଶୋଧନ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନଗୁଡ଼ିକର ଚଳିତ ମାସ 16ରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଡୋମିନିକାନ୍ ଗଣତନ୍ତ୍ରର ରାଜଧାନୀ ସାଣ୍ଟୋ ଡୋମିଙ୍ଗୋରେ ନାଇଟ୍ କ୍ଲବ୍ର ଛାତ ଭୁଷୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 184କୁ ବୃଦ୍ଧି ଏବଂ 2028 ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସ ଗେମ୍ସରେ ସାମିଲ ହେବ କ୍ରିକେଟ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ତାଙ୍କର ସ୍ଲୋଭାକ୍ ରିପବ୍ଲିକ୍ ପ୍ରତିପକ୍ଷ ପିଟର ପେଲେଗ୍ରିନିଙ୍କ ସହିତ ବ୍ରାଟିସ୍ଲାଭାଠାରେ ଆପୋଷ ସ୍ୱାର୍ଥଜଡ଼ିତ କେତେକ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ସମେତ ଦ୍ୱିପକ୍ଷୀୟ ସମ୍ପର୍କର ବିଭିନ୍ନ ଦିଗ ଉପରେ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି। ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ରାଷ୍ଟ୍ରପତି ପେଲେଗ୍ରିନିଙ୍କର ବ୍ୟକ୍ତିଗତ ପ୍ରତିବଦ୍ଧତା ଏବଂ ଉଦ୍ୟମକୁ ଶ୍ରୀମତୀ ମୁର୍ମୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ବିଭିନ୍ନ ସମସ୍ୟାର ସମାଧାନ କରିବା ଦିଗରେ ଦୁଇ ଦେଶ ମିଳିତ ଭାବେ ଆନ୍ତର୍ଜାତିକ ସ୍ତରରେ ଉଦ୍ୟମ କରୁଛନ୍ତି। ଏତଦ୍ବ୍ୟତୀତ ଭାରତ ସ୍ଲୋଭାକିଆ ମଧ୍ୟରେ ବାଣିଜ୍ୟ କାରବାର ମଧ୍ୟ ଅଧିକ ସଶକ୍ତ ହୋଇପାରିଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ସ୍ଲୋଭାକିଆ ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ମୁର୍ମୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ଆଜି ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଆଜି ରାଷ୍ଟ୍ରପତି ସ୍ଲୋଭାକିଆ ସ୍ଥିତ ଜାଗୁଆର ଲ୍ୟାଣ୍ଡ ରୋଭର ଫ୍ୟାକ୍ଟ୍ରି ସମେତ ଅନ୍ୟ କେତେକ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ନିତ୍ରାସ୍ଥିତ କନ୍ଷ୍ଟାଣ୍ଟାଇନ୍ ଦ ଫିଲୋସୋଫର ୟୁନିଭର୍ସିଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଆଣ୍ଡ୍ରିସ୍ ଗଜା ସମ୍ମାନରେ ସମ୍ମାନିତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଗସ୍ତ କରିବେ। ଏହି ଅବସରରେ ସେ ପ୍ରଥମେ ବାରାଣସୀ ଗସ୍ତ କରି 3,880 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ 70 ବର୍ଷରୁ ଊର୍ଦ୍ଧ୍ୱ ଯୋଗ୍ୟ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ମେ ବନ୍ଦନା କାର୍ଡ ବଣ୍ଟନ କରିବେ। ଭିତ୍ତିଭୂମି ବିକାଶ ଦିଗରେ ସରକାରଙ୍କ ପ୍ରତିବଦ୍ଧତା ସ୍ୱରୂପ ବାରାଣସୀରେ ସଡ଼କ ସଂଯୋଗୀକରଣକୁ ଅଧିକ ସୁସଂହତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ସେଠାରେ କେତେକ ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିବେ। ଏହାଛଡ଼ା ଶକ୍ତି କ୍ଷେତ୍ରରେ ମୌଳିକ ଢାଞ୍ଚାକୁ ଅଧିକ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ 1,045 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସ୍ଥାପନ କରାଯାଇଥିବା 2,400 କିଲୋ ଭୋଲ୍ଟ ଏବଂ 220 କୋଲ୍ଟ ଟ୍ରାନ୍ସମିଶନ ସବ୍ଷ୍ଟେସନକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ଏହାପରେ ମଧ୍ୟପ୍ରଦେଶ ଗସ୍ତ କରି ଶ୍ରୀ ମୋଦି ଆନନ୍ଦପୁରଧାମଠାରେ ଏକ ଜନସମାବେଶରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ସ୍ଥାନୀୟ ଇସାଗଡ଼ସ୍ଥିତ ଗୁରୁଜୀ ମହାରାଜ ମନ୍ଦିରରେ ଏହି ଅବସରରେ ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିବେ ବୋଲି ଜଣାପଡ଼ିଛି। 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହୱାର ରାଣାଙ୍କୁ ଆଜି ଭାରତ ଅଣାଯିବ। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ସଂକଳ୍ପ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ସେ କହିଛନ୍ତି ଅଭିଯୁକ୍ତ ତହୱାର ରାଣାଙ୍କୁ ଭାରତ ଆଣିବା ପରେ କଠୋର ଦଣ୍ଡବିଧାନ କରାଯିବ। ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କଂଗ୍ରେସ ସରକାର ଅମଳରେ ଆତଙ୍କବାଦୀମାନଙ୍କୁ ଦଣ୍ଡ ଦେବା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା।
का दृढ़ संकल्प था कि जिन लोगों ने हमारे देश पर आंख उठाई उनको सख्त से सख्त सजा मिले और आज हर भारतवासी को गर्व है मोदी जी पर। विशेषकर हम सब मुंबई कर कृतज्ञ हैं मोदी जी के कि ऐसे लोग जिन्होंने हमारे देश के ऊपर हिंसक हमला किया था उनको हम भारत के धरती पर भारत के कानून के अंतर्गत सजा दिलाएंगे। आतंकवादियों के खिलाफ हमारी सरकार का बड़ा कड़ा रवैया है और हम किसी को भारत की धरती पर आज नहीं डालने देंगे। मुंह तोड़ जवाब आतंकवादी घटनाओं पर।
ସୂଚନା ଅନୁଯାୟୀ ଆମେରିକାରୁ ଏକ ସ୍ୱତନ୍ତ୍ର ବିମାନରେ ତହୱାର ରାଣାଙ୍କୁ ଭାରତ ଅଣାଯାଉଛି। ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀ ସମେତ ପଟିଆଲାସ୍ଥିତ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ମୁଖ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଆମେରିକାର ସୁପ୍ରିମକୋର୍ଟରେ ରାଣାର ଆବେଦନ ଖାରଜ ହେବା ପରେ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାବୀର ଜୟନ୍ତୀ ଉପଲକ୍ଷେ ଜୈନ ସମ୍ପ୍ରଦାୟର ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମୋଦି କହିଛନ୍ତି ଭଗବାନ ମହାବୀରଙ୍କ ନୀତି ଓ ଆଦର୍ଶ ବିଶ୍ୱବାସୀଙ୍କୁ ଶକ୍ତି ପ୍ରଦାନ କରୁ। ଭଗବାନ ମହାବୀରଙ୍କ ଲକ୍ଷ୍ୟ ପୂରଣ କରିବା ଲାଗି ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣିଛନ୍ତି ଆକାଶବାଣୀରୁ। ସୁପ୍ରିମକୋର୍ଟ ୱାକ୍ଅପ୍ ସଂଶୋଧନ ଆଇନ 2025ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆବେଦନଗୁଡ଼ିକର ଶୁଣାଣି ଚଳିତ ମାସ 16 ତାରିଖରେ କରିବେ। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ବିଚାରପତି ସଞ୍ଜୟ କୁମାର ଏବଂ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। କେନ୍ଦ୍ର ସରକାର ଗତକାଲି ଏ ସମ୍ପର୍କରେ ସର୍ବୋଚ୍ଚ ଅଦାଲତରେ ଏକ କ୍ୟାଭେଟ୍ ଦାଖଲ କରିଛନ୍ତି। ସର୍ବୋଚ୍ଚ ଅଦାଲତରେ ୱାକ୍ଅପ୍ ସଂଶୋଧନ ଆଇନ 2025ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଏକାଧିକ ଆବେଦନ ଦାଖଲ କରାଯାଇଛି। ସୂଚନାଯୋଗ୍ୟ ଏହି ୱାକ୍ଅପ୍ ସଂଶୋଧନ ଆଇନ ଗତ ମଙ୍ଗଳବାର ଦିନ କାର୍ଯ୍ୟକାରୀ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆଇନକୁ ଦିଆଯାଇଥିବା ସମ୍ମତି ପ୍ରଦାନ ପାଇଁ ସରକାର ଏ ସମ୍ବନ୍ଧରେ ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ପିଏମ୍ ପୋଷଣ ଯୋଜନା ଅଧୀନରେ ସାମଗ୍ରୀ ମୂଲ୍ୟ 9.50% ବୃଦ୍ଧି କରିଛନ୍ତି। ଏହି କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ ବାଲବାଟିକା ଏବଂ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା 11 କୋଟିରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସରକାରୀ ଏବଂ ସରକାରୀ ସହାୟତାପ୍ରାପ୍ତ ସ୍କୁଲ୍ଗୁଡ଼ିକରେ ରନ୍ଧାଖାଦ୍ୟ ଦିଆଯାଏ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏହି ନୂତନ ହାର ଆସନ୍ତା ମାସ 1ରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ କରାଯିବ। ଏହି ବୃଦ୍ଧି ଯୋଗୁଁ କେନ୍ଦ୍ର ସରକାର 2025-26 ଆର୍ଥିକ ବର୍ଷରେ 945 କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ବହନ କରିବେ। ସାମଗ୍ରୀ ମୂଲ୍ୟ ବ୍ୟତୀତ କେନ୍ଦ୍ର ସରକାର ଭାରତୀୟ ଖାଦ୍ୟ ନିଗମ ମାଧ୍ୟମରେ ପ୍ରାୟ 26 ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ଯୋଗାଇଥାନ୍ତି। ସରକାର ପ୍ରତିବର୍ଷ ପ୍ରାୟ 9,000 କୋଟି ଟଙ୍କାର ସବ୍ସିଡି ଏବଂ ଭାରତୀୟ ଖାଦ୍ୟ ନିଗମରୁ ସ୍କୁଲ୍ଗୁଡ଼ିକୁ ଖାଦ୍ୟଶସ୍ୟ 100% ପରିବହନ ଖର୍ଚ୍ଚ ବହନ କରିଥାନ୍ତି। ଜାମ୍ମୁ କାଶ୍ମୀରର ଉଦ୍ଧମପୁର ଜିଲ୍ଲା ଅନ୍ତର୍ଗତ ମାର୍ତା ଗ୍ରାମରେ ଗତକାଲି ସୁରକ୍ଷା ବାହିନୀ ଯବାନ ଏବଂ ସନ୍ଦିଗ୍ଧ ସନ୍ତାସବାଦୀମାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଘଟଣା ପରେ ସେହି ଅଞ୍ଚଳକୁ ଘେରାଉ କରାଯାଇ ତଲାସୀ ଅଭିଯାନକୁ ଜୋରଦାର କରାଯାଇଛି। ଉଦ୍ଧମପୁର ପୁଲିସ୍ ଅଧିକାରୀ କହିଛନ୍ତି ନିକଟବର୍ତ୍ତୀ ଜଙ୍ଗଲରେ 2-3 ଜଣ ସନ୍ତାସବାଦୀ ଲୁଚି ରହିଥିବା ସୂଚନା ମିଳିଛି। ଘନ ଜଙ୍ଗଲ ଉଚ୍ଚ ପାର୍ବତ୍ୟାଞ୍ଚଳ ଯୋଗୁଁ ସେହି ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହୁଥିବା ସନ୍ଦେହ କରାଯାଉଛି। ଗତକାଲି 2 ଘଣ୍ଟା ଧରି ସୁରକ୍ଷା କର୍ମୀ ଏବଂ ସନ୍ତାସବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଉଦ୍ଧମପୁରର ଘନ ଜଙ୍ଗଲ ମଧ୍ୟରେ ଜାମ୍ମୁ କାଶ୍ମୀର ପୁଲିସ୍ ଏବଂ ସୁରକ୍ଷା ବାହିନୀ ଯବାନ ତଲାସୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ଉଦ୍ଧମପୁରର ରାମନଗର ଥାନା ଅନ୍ତର୍ଗତ ଜୋଫର ଗ୍ରାମରେ ଏକ ସନ୍ତାସବାଦୀ ଗୋଷ୍ଠୀ ଉପରକୁ ସୁରକ୍ଷା ବାହିନୀ ଯବାନମାନେ ଆକ୍ରମଣ କରିଥିଲେ। ସେହି ଅଞ୍ଚଳରୁ 3 ଜଣ ସନ୍ତାସବାଦୀଙ୍କୁ ଅନୁସନ୍ଧାନ କରାଯାଇଛି ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ। ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀ ପରିବାରକୁ ପ୍ରତିବର୍ଷ 5 ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। ଦିଲ୍ଲୀ ସରକାର ଏହି ଯୋଜନା ଅଧୀନରେ 5 ଲକ୍ଷ ଟଙ୍କାର ଅତିରିକ୍ତ ଚିକିତ୍ସା ସହାୟତା ପ୍ରଦାନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ହିତାଧିକାରୀମାନଙ୍କୁ ସେମାନେ ଆୟୁଷ୍ମାନ କାର୍ଡ ବଣ୍ଟନ କରିବେ। ସୂଚନାଯୋଗ୍ୟ ଗତ ସପ୍ତାହରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଏହି ଯୋଜନା ହେଉଛି ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା। ଏଥିରେ ପ୍ରତି ପରିବାରକୁ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀୟ ହସ୍କିଟାଲ୍ଗୁଡ଼ିକରେ ଚିକିତ୍ସା ଲାଗି 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ପ୍ରଦାନର ବ୍ୟବସ୍ଥା ରହିଥାଏ। ଡୋମିନିକାନ୍ ଗଣତନ୍ତ୍ରର ରାଜଧାନୀ ସାଣ୍ଟୋ ଡୋମିଙ୍ଗୋ ସ୍ଥିତ ଏକ ନାଇଟ୍ କ୍ଲବ୍ରେ ଛାତ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 184କୁ ବୃଦ୍ଧି ପାଇଛି। ଜରୁରୀକାଳୀନ ସେବା ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ 145 ଜଣଙ୍କୁ ଉଦ୍ଧାର କରାଯାଇପାରିଛି। ଆହତ 20ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ 8 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ମଙ୍ଗଳବାର ରାତିରେ ଜନୈକ ପ୍ରଖ୍ୟାତ ଗାୟିକାଙ୍କ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାରେ ସେହି କଳାକାରଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଲସ୍ ଏଞ୍ଜେଲ୍ସ 2028 ଅଲିମ୍ପିକ୍ସ ଗେମ୍ସରେ କ୍ରିକେଟ୍ T20 ଫର୍ମାଟ୍ରେ ଖେଳାଯିବ। ସେଥିରେ ପୁରୁଷ ଓ ମହିଳା ଟୁର୍ଣ୍ଣାମେଣ୍ଟରେ 6ଟି ଦଳ ଅଂଶଗ୍ରହଣ କରିବେ। ଆନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟିର କାର୍ଯ୍ୟନିର୍ବାହୀ ବୋର୍ଡ ଦ୍ୱାରା ଗତକାଲି ଲସ୍ ଏଞ୍ଜେଲ୍ସ 2028 ପାଇଁ କାର୍ଯ୍ୟକ୍ରମ ଏବଂ ଖେଳାଳି କୋଟାକୁ ଅନୁମୋଦନ କରାଯାଇଛି। ପ୍ରତ୍ୟେକ ବର୍ଗ ପାଇଁ ମୋଟ 90 ଜଣ ଖେଳାଳି କୋଟା ଆବଶ୍ଚନ କରାଯାଇଛି, ଯାହାଦ୍ୱାରା ପ୍ରତ୍ୟେକ ଦଳକୁ 15 ଜଣ ସଦସ୍ୟ ବିଶିଷ୍ଟ ଦଳ କ୍ଷେତ୍ରକୁ ଓହ୍ଲାଇବା ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି। ଆଇପିଏଲ୍ରେ ଆଜି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ସନ୍ଧ୍ୟା 7:30ରେ ବେଙ୍ଗାଲୁରୁ ସ୍ଥିତ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଦିଲ୍ଲୀ କ୍ୟାପିଟାଲ୍ସ ବର୍ତ୍ତମାନ ସୁଦ୍ଧା ଏହି ପ୍ରତିଯୋଗିତା ଅପରାଜେୟ ରହିଛି। ସ୍ଲୋଭାକିଆ ଗସ୍ତର ଦ୍ୱିତୀୟ ଦିନରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ୱାକ୍ଅପ୍ ସଂଶୋଧନ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନଗୁଡ଼ିକର ଚଳିତ ମାସ 16ରେ ଶୁଣାଣି କରିବେ ସୁପ୍ରିମକୋର୍ଟ ଏବଂ 2028 ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସ ଗେମ୍ସରେ ସାମିଲ ହେବ କ୍ରିକେଟ୍।